ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ପୁରୀ ଶ୍ରୀମନ୍ଦିର ଛଡ଼ା କେନ୍ସି ଜାଗାକେ ଜଗନ୍ନାଥ ଧାମ କୁହାଯାଇ ନାଇପାରେ। ମୁକ୍ତିମଣ୍ଡପ ପଣ୍ଡିତଙ୍କର ମତ ଆଧାତି ସ୍ପଷ୍ଟ କଲେ ପୁରୀ ଗଜପତି ମହାରାଜ। କେନ୍ଦୁଝର ଜିଲ୍ଲାନ ପାଖାପାଖି ଲକ୍ଷେ 30,000 କୋଟି ଟଙ୍କା ଖର୍ଚ୍ଚା ଥି 30 ପ୍ରକଳ୍ପ କାର୍ଯ୍ୟକାରୀ ହେବା କହିଲେ ମୁଖ୍ୟମନ୍ତ୍ରୀ। କୁସୁମିତାଠାନେ ବିପ୍ଳବୀ ବୀର ଧରଣୀଧର ନାୟକଙ୍କ ଜୟନ୍ତୀ ସମାରୋହଥି ଯୋଗଦେଇକରି ଭିନ୍ ଭିନ୍ ପ୍ରକଳ୍ପର କଲେ ଉଦ୍ଘାଟନ ଆର୍ ଶିଳାନ୍ୟାସ। ମେଟ୍ରିକ୍ ପରୀକ୍ଷା ଖାତା ଫେରଘାଏ ଯାଞ୍ଚ ଲାଗି ମୂଲ ହେଲା ଆବେଦନ ପ୍ରକ୍ରିୟା। ଆଉ କାଲବୈଶାଖୀ ବର୍ଷାକେ ନେଇକରି 9 ଜିଲ୍ଲାକେ ସତର୍କ କଲା ପାଣିପାଗ କେନ୍ଦ୍ର। ପଶ୍ଚିମବଙ୍ଗର ଦୀଘାଠାନେ ହୋଇଥିବା ଜଗନ୍ନାଥ ମନ୍ଦିର ଜଗନ୍ନାଥ ଧାମ ନୁହେଁ ବୋଲି ପୁରୀ ଗଜପତି ମହାରାଜ ଦିବ୍ୟ ସିଂ ଦେବ କହିଛନ୍। ଏ ବାବଦେ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଗଜପତି ମହାରାଜ କହିଛନ୍, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର। ପୁରୀ ଛଡ଼ା ଅଲଗା କେନ୍ସି ଜାଗାନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଶାସ୍ତ୍ର ଅନୁସାରେ ପ୍ରତିଷ୍ଠା ହୋଇଥିଲେ ବି ସେ ଜାଗାକେ ଜଗନ୍ନାଥ ଧାମ, ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କି ନୀଳାଚଳ ଧାମ କୁହାଯାଇ ନାଇପାରେ। ସେଥିଲାଗି ଦୀଘାନ ତିଆରି ହୋଇଥିବା ଜଗନ୍ନାଥ ମନ୍ଦିର କି ଜାଗାକେ ଇସବୁ ନାଁ ଦିଆଯାଇ ନାଇପାରେ ବୋଲି ଗଜପତି ମହାରାଜ କହିଛନ୍। ମୁକ୍ତିମଣ୍ଡପ ପଣ୍ଡିତ ସଭାର ମତ ଅନୁସାରେ ଗଜପତି ମହାରାଜ ଇଟା ସ୍ୱଷ୍ଟ କରିଛନ୍। ସେଆଡ଼େ ଘଟଣାକେ ନେଇକରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଆଜି ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଘଟଣା ବାବଦ ପ୍ରାଥମିକ ରିପୋର୍ଟ ଦେଇଛନ୍। ବୈଠକ ଉତାରୁ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍,
ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶାର ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିବୁ ଯେ ଆପଣ ଏ ଧାମ ଶବ୍ଦର ବ୍ୟବହାର ବନ୍ଦ କରନ୍ତୁ ଏବଂ ଦୀଘାଠାରେ ଯେଉଁ ବେଳାଭୂମି ଅଛି ତାକୁ ମହୋଦଧିର ନାଁ ଦେବା ବି ବନ୍ଦ କରନ୍ତୁ। ଇଏ ଯୋଡ଼ିଏ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଲେଖିବୁ ଏ ବାବଦରେ। ଏବଂ ଦ୍ୱିତୀୟ କଥା ହେଉଛି, ଯଦି ସେଥିରେ କୌଣସି ପ୍ରକାର ଅସୁବିଧା କରନ୍ତି ସେମାନେ କି ସେ କଥାକୁ ଗ୍ରହଣ ନ କରନ୍ତି ତେବେ ତାର ଆଇନଗତ ଦିଗକୁ ବି ଆମେ ଖୁବ୍ ଶୀଘ୍ର ବିଚାର ବିମର୍ଶ କରିବୁ ଏବଂ ସେ ଆଇନଗତ ସହାୟତା ପାଇଁ ମଧ୍ୟ ଆଗକୁ ଯିବୁ।
ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ଆବାସିକ କାର୍ଯ୍ୟାଳୟଠାରେ ଆଜି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଭେଟିକରି ଆକ୍ରମଣ ଘଟଣା ବାବଦେ ଆଲୋଚନା କରିଛନ୍। ଗଲାକାଲି ତିନି ସେନା ମୁଖ୍ୟ ବିଲ୍ ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ ଅଲଗ ଅଲଗ ବୈଠକ କରିଛନ୍। ସେଆଡ଼େ ଭାରତ ତରଫୁ ଜମ୍ମୁ କାଶ୍ମୀରର ଚେନାବ ନଦୀ ନଥିବା ବାଗ୍ଲିହାର ଡ୍ୟାମ୍ନ ପାଏନ୍ ପାକିସ୍ତାନ ଆଡ଼କେ ବନ୍ଦ କରି ଦିଆଯାଇଛି ବୋଲି ଆକାଶବାଣୀ ଜମ୍ମୁ ସମ୍ଭାଦଦାତା ସୂଚନା ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା କୁସୁମିତାଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ବୀର ଧରଣୀଧର ନାୟକଙ୍କ ଜନ୍ମ ଜାଗାନ ହୋଇଥିବା ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହଥି ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ବିପ୍ଳବୀ ଧରଣୀଧର ନିଜର ସ୍ୱାଭିମାନ ଲାଗି ଲଢ଼େଇ କରିକି ବଞ୍ଚବାରଟା ଶିଖେଇଛନ୍ ବୋଲି କହିଛନ୍।
ଆମେ ପ୍ରଥମରୁ ମୁଁ ପ୍ରେରଣା ପାଇଛି, ଲଢ଼େଇ କରି ବଞ୍ଚି ହୁଏ, ଇଏ ହେଉଛି ଧରଣୀଧର ନାୟକଙ୍କର ଆହ୍ୱାନ। ଧରଣୀଧର ଆହ୍ୱାନ ଦିଏ, ଲଢ଼େଇ କରି ବଞ୍ଚି ହୁଏ। ଆଉ ଆଜି ଏ ଲଢ଼େଇ ଭିତରେ ଧରଣୀଧରଙ୍କର ଯେଉଁ ଗାଁରେ ଯେଉଁ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାହେଉଛି, ଏଠି ଆମକୁ ପ୍ରେରଣା ମିଳୁଛି। ଇଏ ମାଟିରେ ଶକ୍ତି ଅଛି, ଆଉ ସେଇ ମାଟିର ଶକ୍ତିରେ ଲଢ଼େଇରେ ଆଜି ଓଡ଼ିଶାର ନେତୃତ୍ୱ ନେବାର ଶକ୍ତି ଏଇଠି ଆମକୁ ମିଳିଛି।
ଏ ଅବସରରେ ମୁଖ୍ୟମନ୍ତ୍ରୀ 50 କୋଟି ଟଙ୍କା ଖର୍ଚ୍ଚାଥି କୁସୁମିତାଠାରେ ଧରଣୀଧରଙ୍କ ସ୍ମୃତି ସଂଗ୍ରହାଳୟ ଆଉ ବ୍ୟାଖ୍ୟାନ କେନ୍ଦ୍ର ନିହି ପକାଇଛନ୍। ଇତାର ସହିତ 1,155 କୋଟି ଟଙ୍କା 340 ନୂଆ ପ୍ରକଳ୍ପ ଘୋଷଣା ଆଉ ଉଦ୍ଘାଟନ କରିକି ନିହି ପକାଇଛନ୍। କେନ୍ଦୁଝରର ଅର୍ଥନୀତିକେ ବରକସ କରିବା ଲାଗି ଆଗକେ ଆହୁରି ପାଖାପାଖି 130,000 କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇକରି 30 ପ୍ରକଳ୍ପ ଜିଲ୍ଲାନ ସ୍ଥାପନା କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ବିପ୍ଳବୀ ଧରଣୀଧର ନାୟକଙ୍କର 161 ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କୁ ସୁର୍ତ୍ତା କରିକି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। 1864 ମସିହା ମେ 5 କେନ୍ଦୁଝରଗଡ଼ର କୁସୁମିତା ଗାଁରେ ଗୋଟିଏ ଭୂୟାଁ ପରିବାର ଥି ଧରଣୀଧରଙ୍କର ଜନ୍ମ। ଇଂରେଜ ଶାସନକେ ବିରୋଧ କରିକି ସେ ଜୋରଦାର ବିପ୍ଳବ କରିଥିଲେ। 1891 ମସିହା ଥି ଇଂରେଜ ସରକାର ବିରୋଧୀ ସଂଗଠିତ ଧରଣୀ ମେଳି ଓଡ଼ିଶା ଇତିହାସ ଥି ଗୋଟେ ବରକସ ଛାପ ଛାଡ଼ିଛେ। ଇ ମହାନ ବିପ୍ଳବୀଙ୍କର ଆଦର୍ଶ ସବୁବେଳେ ସୁର୍ତା ହୋଇ ଓଡ଼ିଆ ଜାତିକେ ତହଙ୍କେଇ ଆସୁଛେ। ବିଧାନସଭା ପରିସରନ ଆଜି ବିପ୍ଳବୀ ଧରଣୀଧର ନାୟକଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛେ। ବିଧାନସଭା ମୁଖ୍ୟ ଫାଟକ ପାଖେ ଥିବା ତାଙ୍କ ପ୍ରତିମୂର୍ତ୍ତିନ ବାଚସ୍ପତି ସୁରମା ପାଢ଼ୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ଅତିଥିମାନେ ଫୁଲମାଲା ଦେଇଥିଲେ। ଇତାର ଆଗନୁ ଭୁବନେଶ୍ୱର ଇଏସ୍ଆଇ ହସ୍ପିଟାଲ ଛକଠାରେ ତାଙ୍କର ପ୍ରତିମୂର୍ତ୍ତି ଥି ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାୟକ ଫୁଲମାଲା ଦେଇକରି ସ୍କୃତିଚାରଣ କରିଥିଲେ। ଆଜି ଅଲଚିକି ଲିପିର ଜନକ ଆଉ ସାନ୍ତାଳୀ ଭାଷାର ମହାନ ସାହିତ୍ୟିକ ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ବିଲ୍ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏ ବଛର ମେଟ୍ରିକ୍ ପରୀକ୍ଷା ଖାତା ଫେରଘାଏ ଯାଞ୍ଚ ଲାଗି ଆବେଦନ ପ୍ରକ୍ରିୟା ଆଇଷ୍ଠାନୁ ମୂଲ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ବାହାରିଥିବା ବିଜ୍ଞପ୍ତି ଅନୁସାରେ ସବଜେକ୍ଟିଭ୍ ଆଉ ଅବଜେକ୍ଟିଭ୍ ଉତ୍ତର ଖାତାର ଲାଗି ବୋର୍ଡ ୱେବ୍ସାଇଟ୍ଟି ଅନ୍ଲାଇନ୍ ଜରିଏ ଆବେଦନ କରାଯାଇପାରବା। ଏଥିଲାଗି ଆବେଦନର ଶେଷ ତାରିଖ ଆଇବା 16 ତାରିଖ ରଖାଯାଇଛି। ସେନ୍ତା ମଧ୍ୟମା ସଂସ୍କୃତ ଆଉ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ବି ଫେରଘାଏ ଯାଞ୍ଚ ଲାଗି ଅଫ୍ଲାଇନ୍ ଜରିଏ ଆଇଷ୍ଠାନୁ ଆବେଦନ କରିପାରିବେ ବୋଲି ପରିଷଦ ତରଫୁ ସୂଚନା ଦିଆଯାଇଛି। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଓଏସ୍ଏସ୍ସି ତରଫୁ ଗଲା 27 ତାରିଖ ଦିନ ହୋଇଥିବା ଭିନ୍ ଭିନ୍ ବର୍ଗର ସବ୍ଇନ୍ସପେକ୍ଟର ପରୀକ୍ଷାକେ ରଦ୍ଦ କରିଦିଆଯାଇଛି। ପରିଚାଳନାଥି ଭୁଲ୍ ହୋଇଥିବାରୁ ପରୀକ୍ଷା ରଦ୍ଦ କରାଯାଇଥିବାର ଓଏସ୍ଏସ୍ସି ତରଫୁ ସୂଚନା ଦିଆଯାଇଛି। ଜୁଲାଇ 6 ତାରିଖ ଫେରଘାଏ ପରୀକ୍ଷା କରାଯିବା ବୋଲି କର୍ତ୍ତୃପକ୍ଷଙ୍କ ତରଫୁ କୁହାଯାଇଛି। ପୁରୀ ଶ୍ରୀକ୍ଷେତ୍ର ନ ଜୋରସୋରଥି ଚାଲିଛେ ରଥ ତିଆରି କାମ। ଶ୍ରୀନୟର ସାମ୍ନା ରଥ ଖଳାନ ଆଜ 42 ତୁମ୍ଭ ଗୋଲେଇ କାମ ସରିଥିବାର ବେଲ୍କେ ସୂତା ବନ୍ଧା କାମ ମୂଲ ହୋଇଛି। ତାର ଉତ୍ରୁ ବିନ୍ଧ ଖୁଦେଇ କାମ କରାଯାଇକରି ପହି ମହାରଣା ଆଉ ସୂତାର ମହାରଣାଙ୍କ ଦେଖରେଖତି ସୂତା ବନ୍ଧା ଆଉ ତୁମ୍ଭର ବାକି ଭାଗଥି ଠେକତୁଲିଆ କାମ ହେବା। ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି ଢେଙ୍କାନାଳନ ଓଡ଼ିଆ ସାମ୍ବାଦିକତାଥି ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ନାଁ ଲେଖାବାର ଲାଗି ଅନ୍ଲାଇନ୍ ଆବେଦନ ସମୟକେ ମେ 10 ତାରିଖ ତକ ବଢ଼ାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ www.iimc.gov.in ୱେବ୍ସାଇଟ୍ରୁ ନାଁ ଲେଖା ଫର୍ମ ଡାଉନ୍ଲୋଡ୍ କରିପାରିବେ। ଛାତ୍ରଛାତ୍ରୀ ଗୁଗୁଲ୍ ଫର୍ମ ଜରିଏ ବିଲ୍ ଆବେଦନ କରିପାରିବେ ବୋଲି ଆଇଆଇଏମ୍ସି ତରଫୁ ସୂଚନା ଦିଆଯାଇଛି। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଜନ ଅଭିଯୋଗ ଶୁଣାଣି କରିଛନ୍। ନୂଆପଡ଼ା ସଦ୍ଭାବନା ସଭାଗୃହନ ହୋଇଥିବା ଜନଶୁଣାଣି ଶିବିରଥି ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇକରି ଲୋକଙ୍କର ଅଭିଯୋଗମାନଙ୍କର ଶୁଣାଣି କରିଥିଲେ। କେତେଟା ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିବାର ବେଲ୍କେ ବାକି ସବୁ ଅଭିଯୋଗମାନଙ୍କର ଜଲ୍ଦି ସମାଧାନ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ୍ଠାରେ ହୋଇଥିବା ଜନଶୁଣାଣି ଶିବିରଥି 57 ଅଭିଯୋଗ ଆସିଥିଲା। ଠିକ୍ ସମୟ ଭିତରେ ଅଭିଯୋଗମାନଙ୍କର ସମାଧାନ କରବାର ଲାଗି ଜିଲ୍ଲାପାଳ ଆର୍ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଥି 73 ଅଭିଯୋଗ ଆସିଥିଲା। ସେଥିଭିତରୁ 40 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିବା ବେଲ୍କି ବାକି ଅଭିଯୋଗମାନଙ୍କର ଜଲ୍ଦି ସମାଧାନ କରବାର ଲାଗି ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ଧନକୋଡ଼ା ବ୍ଲକ୍ଠାରେ ହୋଇଥିବା ଜନଶୁଣାଣି ଶିବିରଥି 33 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ହୋଇଥିବା ଜନଶୁଣାଣି ଶିବିରଥି 51 ଅଭିଯୋଗ ଆସିଥିଲା। ସେନ୍ତା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦ୍ଭାବନା ସଭାଗୃହ ହୋଇଥିବା ଜନଶୁଣାଣି ଶିବିରଥି 214 ଅଭିଯୋଗ ଆସିଥିଲା। 28 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବାକି ଅଭିଯୋଗମାନଙ୍କର ଜଲ୍ଦି ସମାଧାନ କରିବାର ଲାଗି ପଦକ୍ଷେପ ନେବାର୍କେ ଜିଲ୍ଲାପାଳ ଆର୍ ଏସ୍ପି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ନୂଆଭୂଇଁଠାରେ 49 ଜାତୀୟ ରାଜପଥଠାରେ କୁଚିଣ୍ଡା ଆସୁଥିବା ଗୋଟିଏ ଯାତ୍ରୀବାହୀ ବସ୍କେ ଟ୍ରକ୍ ଧକ୍କା ଦେବାରୁ 10 ଜବରଜଖମ ହୋଇଥିବାର ବେଲ୍କେ 23 ସାମାନ୍ ଆହତ ହୋଇଛନ୍। ଆହତମାନଙ୍କୁ ଦେବଗଡ଼ ଆର୍ ବୁର୍ଲା ମେଡିକାଲ୍ନ ଭର୍ତ୍ତି କରାଯାଇଛି। ଖବର ପାଇକରି ଜିଲ୍ଲାପାଳ ଆର୍ ଅଧିକାରୀମାନେ ଘଟଣା ଜାଗାକେ ପହଞ୍ଚିଥିଲେ। ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ପ୍ରେକ୍ଷାଳୟଠାରେ ଜିଲ୍ଲା ପ୍ରଶାସନ ତରଫୁ ମେଟ୍ରିକ୍ ପରୀକ୍ଷାର୍ଥୀ ଏ1 ଗ୍ରେଡ୍ ପାଇଥିବା 33 ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀ ଆର୍ ଅଧିକାରୀମାନେ ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 13 ଜିଲ୍ଲାନ ଆଇବା 24 ଘଣ୍ଟା ଭିତରେ ଧୁକାଗଡ଼ି ଆଉ ଘଡ଼ଘଡ଼ି ସାଙ୍ଗେ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ପୂର୍ବାନୁମାନ କରାଯାଇଛି। ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ସହିତ ରାଜ୍ୟର 9 ଜିଲ୍ଲାକେ ଜବର ଧୁକାଗଡ଼ି ଆଉ ବର୍ଷାକେ ନେଇକରି ସତର୍କ ସୂଚନା ଜାରି କରାଯାଇଛି। କାଲବୈଶାଖୀର ବଲେ ରାଜ୍ୟର ସବୁ ଜାଗାନ ଖରା ଆର୍ ଗରମ କମିଛି। ରାଜ୍ୟର ସବୁ ଜାଗାର ତାତି 40 ଡିଗ୍ରୀ ତଲେ ରହିଥିଲା। ଆଇବା 3 ଦିନ ତକ ପାଗ ଏନ୍ତା ରହିବା ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଶେଷ ମୁଖ୍ୟ ଖବର ଫେରଘାଏ। ପୁରୀ ଶ୍ରୀମନ୍ଦିର ଛଡ଼ା କେନ୍ସି ଜାଗାକେ ଜଗନ୍ନାଥ ଧାମ କୁହାଯାଇ ନାଇପାରେ। ମୁକ୍ତିମଣ୍ଡପ ପଣ୍ଡିତଙ୍କର ମତ ଆଧାରଟି ସ୍ୱଷ୍ଟ କଲେ ପୁରୀ ଗଜପତି ମହାରାଜ। କେନ୍ଦୁଝର ଜିଲ୍ଲାନ ପାଖାପାଖି 130,000 କୋଟି ଟଙ୍କା ଖର୍ଚ୍ଚାଥି 30 ପ୍ରକଳ୍ପ କାର୍ଯ୍ୟକାରୀ ହେବା କହିଲେ ମୁଖ୍ୟମନ୍ତ୍ରୀ। କୁସୁମିତାଠାରେ ବିପ୍ଳବୀ ବୀର ଧରଣୀଧର ନାୟକଙ୍କ ଜୟନ୍ତୀ ସମାରୋହଥି ଯୋଗ ଦେଇକରି ଭିନ୍ ଭିନ୍ ପ୍ରକଳ୍ପ କଲେ ଉଦ୍ଘାଟନ ଆର୍ ଶିଳାନ୍ୟାସ। ମେଟ୍ରିକ୍ ପରୀକ୍ଷା ଖାତା ଫେରଘାଏ ଯାଞ୍ଚ ଲାଗି ମୂଲ ହେଲା ଆବେଦନ ପ୍ରକ୍ରିୟା। ଆଉ କାଲବୈଶାଖୀ ବର୍ଷାକେ ନେଇକରି 9 ଜିଲ୍ଲାକେ ସତର୍କ କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।